भगवते वासुदेवाय।
श्रीमद्भागवतम तृतीय स्कंध सब दशम स्कंध चौदह
देव पदाजया
थापिते
देव पदाम्बुजद्वया प्रसाद लेशानुगृहीत एव हि प्रसाद लेशानुगृहीत एव हि जानाति तत्त्वं भगवन् मयि प्रमोद शरणागत हुई अर्जन कर
ତାହେଲେ ସମ୍ପୂର୍ଣ୍ଣ ପରିସ୍ଥିତି ମଧ୍ୟ ବଦଳି ଯାଆନ୍ତା ଏବଂ ଜୀବ କୃଷ୍ଣ ଭାବନା ମଧ୍ୟରେ ଆନନ୍ଦମୟ ଓ ଜ୍ଞାନମୟ ନିଜର ପ୍ରକୃତ ଜୀବନ ଆରମ୍ଭ କରିପାରନ୍ତା। ଅଣତିରିଶ ଶ୍ଳୋକରେ ବ୍ରହ୍ମା ଗୋଟେ ପ୍ରକୃତରେ କହିଥିଲେ ତିରିଶ ଶ୍ଳୋକ କହିଲି ତେଣୁ ତିରିଶ ଶ୍ଳୋକ ପ୍ରାପ୍ତ କରିଥିଲି। ଯାହା ହଉ ଅଠେଇଶ ଶ୍ଳୋକରେ ଯେଉଁ କୁହାଯାଇଛି ଯେ ଅନ୍ତର୍ଭବନ ଅନ୍ତର୍ଭବେ ଅନନ୍ତ ଭବନ୍ତମେବ ଯଦତ୍ ତଦନ୍ତେ ହୃଦୟନ୍ତି ସନ୍ତ ଅସନ୍ତମତ୍ୟନ୍ତ ଅଭିକାନ୍ତରେଣ ସନ୍ତାନ ଗୁଣାନ୍ତମ ବିମୋଦନ୍ତି ସନ୍ତ ଅର୍ଥାତ୍ ଏ ଆନନ୍ଦ ଆପଣଙ୍କର ଭିନ୍ନ ସମସ୍ତ ବିଷୟକୁ ପ୍ରତ୍ୟାଖ୍ୟାନ କରି ସାଧୁ ଭକ୍ତଗଣ ସେମାନଙ୍କ ନିଜର ଦେହ ଅଭିଜ୍ଞତାରେ ଆପଣଙ୍କୁ ଅନୁସରଣ କରିଥାନ୍ତି। ବାସ୍ତବିକ ପାର୍ଥକ୍ୟ ବିଚାର କରିବାକୁ ସକ୍ଷମ ବ୍ୟକ୍ତିଗଣ ଯେତେବେଳେ ପର୍ଯ୍ୟନ୍ତ ସର୍ବଭ୍ରମ ଖଣ୍ଡନ ନ କରିଛନ୍ତି ସେତେବେଳେ ପର୍ଯ୍ୟନ୍ତ ସେମାନେ ପରିତ୍ୟକ୍ତ ରହିବାର ଯଥାର୍ଥ ଜଗତକୁ କିପରି ଉପଲବ୍ଧି କରିପାରିବେ। ତେଣୁ ଭଗବାନ ବିଷୟରେ ଜାଣିବା ଆପଣଙ୍କ ସବୁ କୁହାଯାଇଛି। ଜଣେ ଭଗବାନଙ୍କ କୃପା ଲାଭ କରିବା ପର୍ଯ୍ୟନ୍ତ ଜଣେ ଭଗବାନଙ୍କୁ ଜାଣିପାରିବେ ନାହିଁ। ତେଣୁ ଯଦି ଭଗବାନ ପ୍ରଶ୍ନ କରିବେ ତାହେଲେ ମୋତେ କେମିତି ଜାଣିବେ ନା ଆପଣଙ୍କ କୃପା ହିଁ ଆମେ ଜାଣିପାରୁ। ତଥାପି ତେବେବ ପ୍ରଧାନ ବୋଧଦ୍ୱୟ ହେ ପ୍ରଭୁ ଆପଣଙ୍କର ଆଦପଦ୍ମଦ୍ୱୟର ପ୍ରସାଦ ଏସାନ ଦୁଇତ ଏଭଳି ଯେଉଁମାନେ ସାମାନ୍ୟ ପ୍ରସାଦ ପ୍ରାପ୍ତ କରିଛନ୍ତି ପ୍ରସାଦ ଲେସ ଅଧିକ ପ୍ରସାଦ ତ ଛାଡ଼ନ୍ତୁ ଅଧିକ କୃପା ଯେଉଁମାନେ ଭଗବାନ କରନ୍ତି ତାଙ୍କ କଥା ଛାଡ଼ନ୍ତୁ ସାମାନ୍ୟ ଟିକେ କୃପା କରିଛନ୍ତି ଲେସ ମାତ୍ର କୃପା କରିଛନ୍ତି ତାହେଲେ ଅନୁଗୃହିତ ସେ ଅନୁଗୃହିତ ହୋଇଯାଇଛି। ତେଣୁ ସେ ଜାନାତି ତତ୍ତ୍ୱ ଭଗବାନ ନାହିଁ ଭଗବାନର ମହିମା ଆଉ ଭଗବାନର ତତ୍ତ୍ୱ ଭଗବଦ୍ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ମନୁଷ୍ୟାନାମ ସହସ୍ରେଷୁ କଶ୍ଚିତ ଚତୁର୍ଥ ସିଦ୍ଧରେ ତତଦା ସିଦ୍ଧାନା କଶ୍ଚିନ ମାନ ବ୍ୟକ୍ତି ତତ୍ତ୍ୱ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱ ଜାଣନ୍ତି। ସାଧାରଣତଃ ଲୋକମାନେ ପ୍ରକୃତରେ ପ୍ରକୃତ ତତ୍ତ୍ୱକୁ ସେମାନେ ବୁଝିପାରନ୍ତି ନାହିଁ କାରଣ ଏ ବୌଦ୍ଧ ଜଗତ ହେଉଛି ମାୟା ମାୟା ଜଗତ ସବୁ ଓଲଟା ତାଙ୍କ ବୁଦ୍ଧି ଆସିବ। ଭଗବଦ୍ଗୀତା ଅଷ୍ଟାଦଶ ଅଧ୍ୟାୟରେ ଯେତେବେଳେ ବୁଦ୍ଧି ବିଷୟରେ କୁହାଯାଉଛି ସେଟା ମଧ୍ୟ ଭଗବାନ କହିଛନ୍ତି ଯେ ଯେଉଁମାନେ ରଜଗୁଣ ବୁଦ୍ଧି ସେମାନେ ରଜଗୁଣ ପ୍ରଜାଣନ୍ତି ବୁଦ୍ଧି ସା ପାଠ ଆଦେଶ ସେମାନେ ଠିକ୍ ଭାବରେ ଯଥାଯଥ ଜ୍ଞାନ ତାଙ୍କର ଆସିବ ନାହିଁ ଏବଂ ଯେଉଁମାନଙ୍କର ତମଗୁଣ ବୁଦ୍ଧି ସେମାନଙ୍କର ସର୍ବଥା ବିପରୀତାନୁଷ୍ଠାନ ବୁଦ୍ଧି ତା ପାଠ ତାମସ ସବୁବେଳେ ବିପରୀତ ବୁଦ୍ଧି ତାଙ୍କ ରହିବ ତମଗୁଣ ଲୋକମାନଙ୍କ ପ୍ରାଧାନ୍ୟ ରହିଛି। ତେଣୁ ସତ୍ୟଗୁଣ ଯେଉଁମାନେ ଅଛନ୍ତି ଅନ୍ତର୍ଭୁକ୍ତି ସେମାନେ ଭଗବାନ ଜାଣିପାରିବେ ସତ୍ୟଗୁଣ ବୁଦ୍ଧି ତାଙ୍କର ରହିଛି ଯଥାଯଥ ସେମାନେ ଜ୍ଞାନ ପ୍ରାପ୍ତ ହୋଇପାରିବେ ନା ନା ତା ମଧ୍ୟ ଜାଣିପାରିବେ ନାହିଁ କାହିଁକି ନା ଭଗବାନ ହେଉଛନ୍ତି ଏ ଗୁଣର ଉଦ୍ଧାରୀ ତ୍ରିଗୁଣର ଉଦ୍ଧାରୀ ତ୍ରିଭେ ଗୁଣ ରେ ଭାବି ରେହି ଶ୍ରମ ବିନ ବ୍ୟବହାର ମୋହିତ ନାମି ଦାନାତି ମାମିକ ପରମ ଭୟ ଭଗବାନ ହେଉଛନ୍ତି ତ୍ରିଗୁଣର ଉଦ୍ଧାରେ ତେଣୁ ଆମେ ତ୍ରିଗୁଣରେ ରହିକରି ଭଗବାନ ବିଷୟରେ କେମିତି ଜାଣିପାରିବା ନିଜ ଚେଷ୍ଟା ମଧ୍ୟରେ କେମିତି ଜାଣିପାରିବା ତେଣୁ ଭଗବାନ କହୁଛନ୍ତି ମନୁଷ୍ୟ ସହସ୍ରେଷୁ କଶ୍ଚିତ ଚତୁର୍ଥ ସିଦ୍ଧରେ ହଜାର ହଜାର ଲୋକ ଭଗବାନଙ୍କୁ ଜାଣିବାକୁ ଚେଷ୍ଟା କରୁନାହାନ୍ତି କାରଣ ସେମାନେ ନିଜ ଶରୀରକୁ କେମିତି ଆନନ୍ଦ ଦେବେ ଇନ୍ଦ୍ରିୟ ତୃପ୍ତି ଇନ୍ଦ୍ରିୟ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଭଗବଦ୍ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଭଗବାନ ଗୋଟାଏ ବହୁତ ଜଗତ ଯେଉଁମାନେ ଆସିଛନ୍ତି ତାଙ୍କ ପାଇଁ ଗୋଟାଏ ନିୟମ କରିଛନ୍ତି କ'ଣ ସେ ନିୟମ ନା ଅନ୍ନା ଭବତି ଭୂତାନି ପର୍ଜନା ଧନ ସମ୍ଭବ ଯଜ୍ଞା ଭବତି ପର୍ଜନ୍ୟ क्या क्या कर्म समुद्वा ये नियम कर लेंगे समस्त जीवमान का इतना कर लेंगे अन्ना भवति भूतानि जीवमाने पर आवश्यकता खाद्य शस्य इत्यादि रही एवं खाद्य शस्य के लिए समान प्राप्त हुए ना वर्जना अन्न संभव वृष्टि माध्यम अन्न संभव वृष्टि कहते हो ना यज्ञ भवति पर्जन्य यज्ञ माध्यम वृष्टि होती तेणु ये यज्ञ कहे कौन ना यज्ञ कर्म समुद्भव विभिन्न अनुमोदित कर्म जहाँ वेद में वर्णना करा को यज्ञ भी कह तेणु कर्म ब्रह्म भव व्यक्ति कर्म कहे जो वेद में जो अनुमोदित कर्म रही सी कर्म वेद भगवान वेद अक्षर ब्रह्म अक्षर समुद्भव वेद भगवान एवं प्रवर्तन यज्ञ नित्य एवं प्रवर्तन नित्य यज्ञ भाव में चक्र के भगवान सृष्टि करवर्तन चक्र नानुवर्तन अमायुक्त तेने भगवान कहे मनुष्यान सहस्रेषु कश्चित् चतुर्सिद्धये तेणु एमान मतलब जो मैंने के उन्नत स्तर अच्छा ता जो मैंने के बुद्धि उन्नत अच्छी से मैं चिंता कर सुनी जे कहीं की आमे बहुत के लेवल पर विभिन्न दुख कष्ट भोग कर आमे न चाहे न मत हो के आमे केने आमा जारे का पत्र जिन सनातन गोस्वामी महाप्रभु प्रश्न करते कहीं के दुख सब रही ए दुख को हमें परित्राण पाए करे नहीं ए भी का तो माने सौभाग्यवान व्यक्ति जो मन चिंता करती से माने माने गुरु को पाको जानती ए वो से गुरु को पाकर है पादाश्रय करी तदविधि कहीं पाते ना परिप्रश्न से गया वो देखे नीते ज्ञान ज्ञान है ना तत्व दर्शन माने उपयुक्त गुरु को पाको वाले से नामो तत्व ज्ञान प्रदान करी तेणु किए कौन भाव में गुरु को पाको जाऊ कर्म जीवन जो मैंने आसक्त रही भाव में गुरु को पाक जामी से उन्नत लोक को जीवे स्वर्गलोक इत्यादि जो बहुत ऐश्वर्य रही ऐश्वर्य कमी प्राप्त हुए से भावती ए गुरु को जगत बहुत दुख रही भाव में पृथ्वी में विभिन्न प्रकार दुख रही जहाँ जी उन्नत लोक पड़ब तारे बहुत आनंद प्राप्त हो तेणु से कर्म भाग में किसी सी भी प्राप्त हो पार नहीं कि भगवान तत्व जानते नहीं जो मैंने चिंता करती कर्म मार्ग में अग्रसर ही बहुत उन्नत स्तर को जाती स्वर्ग लोक को उन्नत हमती स्वर्ग लोक महत्व को उन्नत हमती महत्व लोक जन लोक को उन्नत हमती जन लोक तप लोक को उन्नत हमती अग्रसर हमें सेमाने के मेले आनंद प्राप्त ही करते नहीं तेणु सेमाने ज्ञान मार्ग को आसन तेणु ये भी और ज्ञान मार्ग में जो अग्रसर है बहुत ज्ञानी मान को जाती ज्ञानी मान को कि ब्रह्म चिंतन करया पड़िबो हमर वेदांत सूत्र जो समस्त वेद और सार हो जो वेदांत सूत्र से वेदांत सूत्र को अध्ययन करने से माने ज्ञान मार्ग पर अग्रसर है आनंद नहीं तेणु ততটা আমরা এই ভৌতিক জগতের মধ্যে আছি। তবে সেখানে জ্ঞান মাত্রায় অগ্রসর হতি এবং জ্ঞান মাত্রা অবশ্যই ও মানে এই ভৌতিক জগতের মধ্যে মুক্তি পাইবা। বিভিন্ন প্রকার মুক্তি রয়েছে, সাধারণত জ্ঞানী মানে সাহায্যে মুক্তি প্রাপ্ত হওয়ার চেষ্টা করেন। সাহায্য গেলে ভগবান সাথে বেশি এক হয়ে যাবে বা ব্রহ্ম জ্যোতি স্তরের বেশি লীন হয়ে যাবে। এই জ্ঞান রূপক মুক্তি সেমান পাইবার চেষ্টা করেন। তেমন এইভাবে ভাবে জ্ঞান মার্গের অগ্রসর হইতে মধ্যে সেমানে ভগবানকে তত্ত্বরে জানিপারন্তি না, আংশিক কিছু জানান্তি ভগবানকে ব্রহ্মেতি, ভগবান অসম ব্রহ্ম এটি জ্ঞান তাঁকর হয়ে পূর্ণ জ্ঞান তাঁকর হইপারে না। পুণি যেমন যোগ মার্গ অগ্রসর করতি জ্ঞান মার্গের প্রকৃত আনন্দ প্রাপ্ত নহি, ভগবানকে অজানা পর্যন্ত পেছনে আনন্দ প্রাপ্ত হইপারিব। তেমন যোগ মার্গে সেখানে অগ্রসর হই যোগের যোগ রয়েছে আসন যম নিয়ম আসন প্রাণায়াম ধ্যান ধারণা ইত্যাদি। এই যে ধ্যান এটা বহুত উন্নত স্তরের আসলে যেন ধ্যান পাইব, কিন্তু ভগবান ভক্তির তৃতীয় স্তরের সে ধ্যান আসলে শ্রবণ কীর্তন বিষ্ণু স্মরণ ধ্যান তৃতীয় স্তরে আসলে, কিন্তু যোগ মার্গে অত্যন্ত উন্নত স্তর পরে যেন ধ্যান পাইব। যেন ভগবান ধ্যান করি হৃদয় মধ্যে ভগবান দর্শন করিবার সেখানে চেষ্টা করেন, যোগ মার্গে পরমাত্মা দর্শন করে পরমাত্মা অনুভূতি করিবার চেষ্টা করেন। কিন্তু সেখানে এই যোগ মার্গে যেতে অগ্রসর হতি ভগবান পরমাত্মা উপরে দর্শন করতে, যেমন সব যোগ মার্গে সিদ্ধি লাভ করতে অষ্টাঙ্গ যোগ মার্গে সিদ্ধি লাভ করতে সেখানে ভগবান পরমাত্মা উপরে নিজ হৃদয়ে সেমানে ভগবান ভক্তিরে যে সিদ্ধি প্রাপ্ত হচ্ছে সেইমানে কশ্চিত মা বেদী তত্ত্ব সেইমানে ভগবান তত্ত্ব জানিপারি ভগবান কিভাবে ভগবান যেতে ভদ্রা মুদ্র জ্ঞান সকলি ভ্রম এই ভাব এই মন এই ভ্রম এই ভৌতিক জগতরে জন এই যে ভৌতিক জ্ঞান প্রাপ্ত হচ্ছে সে হচ্ছে দ্বৈত জ্ঞান, ইয়ে হচ্ছে সব মন ভ্রম। এই প্রকৃতরে প্রকৃত জ্ঞান নয়, প্রকৃত জ্ঞান হচ্ছে অদ্ভুত জ্ঞান তত্ত্ব। এই ভৌতিক জগতের ঊর্ধ্বরে যে তত্ত্ব রয়েছে অদ্ভুত জ্ঞান তত্ত্ব, সেই জ্ঞান তত্ত্ব যখন প্রাপ্ত হচ্ছে সে প্রকৃত জ্ঞান প্রাপ্ত। তেমন এই অদ্ভুত জ্ঞান তত্ত্বকে তত্ত্ববিদ মানে এইভাবে ভাবে জানা ব্রহ্মেতি পরমাত্মেতি ভগবান ইতি শব্দতে। যেমানে প্রারম্ভিক জ্ঞান প্রাপ্ত হচ্ছে সেমানে জানান্তি ভগবান হচ্ছে ব্রহ্ম ব্রহ্মেতি, আর কিছু যেমানে উন্নতকে জানান্তি সেমানে ভগবান পরমাত্মা রূপে জানান্তি, এবং যেমানে অন্তিম স্তরে পৌঁছান্তি এই যোগ মার্গে অন্তিম স্তরে পৌঁছান্তি সেমানে জানান্তি ভগবান হচ্ছন্তি পরম অদ্ভুত জ্ঞান হচ্ছন্তি অন্তিম তত্ত্ব হচ্ছে ভগবান ভগবান ইতি শব্দতে। যেমিতি উদাহরণ স্বরূপ আমার রয়েছি যে আমি ক্ষীর ক্ষীরটা যদি আমি দেখিবা তাহলে বিভিন্ন ইন্দ্রিয় মাধ্যমে ক্ষীরটা বিভিন্ন প্রকার জ্ঞান হব, চক্ষুরে গোটে শ্লোক অছি ভাগবত তৃতীয় স্কন্ধ বত্রিশ অধ্যায় তৃতীয় শ্লোকরে এটাকে কৌশলী কপিলদেব তাঙ্ক মহাদেব হচ্ছেন কৌশলী এ মা যথে এই উত্তর দ্বারে
अर्थो बहुगुणाश्रय एकोना नहीं यते तद्वत भगवान शास्त्र वर्तमानी। अर्थात हमें विभिन्न इंद्रिय मन के माध्यम से विभिन्न प्रकार ज्ञान प्राप्त होता है। उदाहरण स्वरूप क्षीर, क्षीरटा आम जी चक्षु द्वारा जानवाप चेस्टा करवा आउ कौन इंद्र द्वारा जानवाप चेस्टा करवा केवल चक्षु द्वारा जानवाप चेस्टा करवा कौन ज्ञान हम चक्षुषा शुक्र रीति चक्षुरे केवल आम जानवा क्षीरटा हूँ खड़ा नहीं शुक्र ये ज्ञान प्राप्त होगा आम प्राप्त हो गया এবং রসনেন ক্ষীরটাকে যদি আমি জানিবা যে জিহ্বা দ্বারা আমি ক্ষীরটা বিষয়ে জ্ঞান প্রাপ্ত হব ক্ষীর তাকে তার জিহ্বারে দিয়াযিব তা কিছু তাকে ক্ষীর পিয়া দিয়াযিব তার রসনা দ্বারা সে কোন জানিব পুরো বিষয়ে না রসনেন মধুর ইতি বহুত মিঠা লাগে ক্ষীরটা আর কিছু জানিপারিব না রসনা দ্বারা আর কিছু ক্ষীর বিষয়ে জানিপারিব না যদি ত্বচা আমি শরীরকে যদি ক্ষীরটাকে লগাই দিয়াযিব আউ অন্য কৌশল ইন্দ্র দ্বারা সে জানিব খালি ত্বচা দ্বারা ক্ষীরটাকে অনুভব করিব তার সে কোন অনুভব করিব না শীত ইতি ঠান্ডা লাগিব অতি অনুভব করিব আমি জানিপারিব না সেভাবে আমি নাসিকা নাসিকা দ্বারা যদি ক্ষীরটাকে নাসা নাক পাখে লগাই দিয়াযিব নাসিকা দ্বারা সে কোন অনুভব করিব না নাসিকা সুগন্ধ ইতি কোন সুগন্ধ আসিব কিরণ কিরণে গন্ধ রয়েছে সুগন্ধ আসিব আচ্ছা যদি কর্ণ দ্বারা শ্রোত্রে না কর্ণ দ্বারা ক্ষীর বিষয়ে কুহাযিব কর্ণ দ্বারা কোন জ্ঞান হব ক্ষীরর ক্ষীরর জ্ঞান কোণ হব না ক্ষীর অভিধান ক্ষীর এ গোটে শব্দ সে জানি চক্ষু দ্বারা কর্ণ দ্বারা কেবল ক্ষীর এ গোটে শব্দ সে জানি মনসেই ইন্দ্রিয়রাজেন তু সুখদ উত্তিকর শুক্ল মধুর শীতল সুগন্ধ ক্ষীরাবিধান অয়ম অর্থ কিন্তু মন মনটা হচ্ছে সমস্ত ইন্দ্রিয়মানক রাজা মন সষ্টা ইন্দ্রিয়াণী সমস্ত ইন্দ্রিয়মানক রাজা হচ্ছে মন মন দ্বারা সে ক্ষীর বিষয়ে পূর্ণ জ্ঞান প্রাপ্ত হব যে ক্ষীরটা কোণ না ক্ষীরটা হচ্ছে সুখদ বহুত আনন্দদায়ক তৃপ্তিকর বহুত পিলে এটা বহুত তৃপ্তি লাগিব এবং সে দেখিয়া পাই ধরা তার টেস্ট হচ্ছে মধুর তার স্পর্শ হচ্ছে শীতল স্পর্শ প্রাপ্ত হব এবং তার সুগন্ধি তার সুগন্ধ প্রাপ্ত হব এবং ক্ষীর এই শব্দ পূর্ণ ভাবে সে ক্ষীর মন দ্বারা জানিপারিব সেইভাবে ভাবে ভক্তিয়ারু সাধন মুখায়ান প্রেম বিষয় কৃত ভগবান স্বর্গ অপবর্গাদি সর্বফলপদ ঈশ্বরাদি সদ্বাচ্য সর্বদা এব অনুভূয়তে তেণু কেবল ভক্তি মাধ্যমে আমি ভগবান পূর্ণ ভাবে জাঁপারা ভগবান শরীরর অঙ্গ জ্যোতি হচ্ছে ব্রহ্ম ভগবান পরমাত্মা রূপে সবুঠারে বিদ্যমান অছন্তি এবং সে অন্তিম তত্ত্ব হচ্ছে ভগবত তত্ত্ব যেমনি কেউ বাপা যেতেবেলে ধারণ দিয়েছেন গোটে শহে টঙ্কারে পচাশ টঙ্কা আছে কোটি টঙ্কা আছে দশ টঙ্কা আছে পাঁচ টঙ্কা আছে এক টঙ্কা আছে কিন্তু এক টঙ্কারে শহে টঙ্কা নাই ভক্তি মানের অগ্রসর হবে সে ভগবান জাঁপারে જાણ્યા કે આરંભ કર્યો
ભક્તિ માર્ગ પણ વિધિ પ્રયાસ કરો જ કનિષ્ઠ ભક્ત મધ્યમ ભક્ત ઉન્નત ભક્ત
એગુડ઼
ભક્તિર જેણ અંતિમ સ્વરૂપ પહોંચિવ સેતળે સે ભગવાન પૂર્ણ રૂપે જાણી
તેણુ ଏଠି ଆମର ଆଚାର୍ଯ୍ୟ କହୁଛନ୍ତି ଏଇଟାରେ ଏଇ ଯେଉଁ ଶ୍ଳୋକରେ ବ୍ରହ୍ମାଦେବ ସ୍ତୁତି କରିଛନ୍ତି ଯେ ତଥାପି ଦେବ ଏଇଟା ହେଉଛି ଜ୍ଞାନ ମିଶ୍ରା ଭକ୍ତି
ଜ୍ଞାନ ମିଶ୍ରା ଭକ୍ତିରେ ଜଣେ ଯଦି ମୋତେ ପ୍ରସ୍ତର ପ୍ରାପ୍ତ ହେବ ତାହେଲେ ଭଗବାନଙ୍କୁ ସେ ଜାଣିପାରିବ ତେଣୁ ବ୍ରହ୍ମା ଆମ ସ୍ତୁତିରେ କହୁଛନ୍ତି ତଥାପି ଦେବ ପଦାମ ହୁଏ
ଆମ ନିଜ ଚେଷ୍ଟାରେ ଚିରମ ବିଚିହ୍ନନ ଯୋଉ ରହିଛି ଚିରମ ବିଚିହ୍ନ ଏ ଚଟାରେ ଅସ୍ୱୀକାର ଦିଆହେବ ବିଚିହ୍ନ ମାନେ ଚିନ୍ତା କରିବା ଆମେ ଯଦି ଚିନ୍ତା କରି ଚାଲିବ ଭଗବାନ କିଭଳି ଭାବରେ ଆମର ଯୋଉ ରହିଛି ବା ବ୍ରହ୍ମ ସୂତ୍ରରେ ବା ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହୁଅନ୍ତି ନେତି ନେତି ମାର୍ଗ ସେଟା କୁହାଯାଏ ନ ଇତି ନେତି ଏଇଟା ଏଇଟା ଏ ଯେଉଁ ଜାଗାଟା ଏଇଟା ହେଉଛି ଦଶଟାରେ ଯିବା ଟ୍ରାନ୍ସପୋର୍ଟ ଇଏ ଭଗବତ ତତ୍ତ୍ୱ ନୁହଁ ବ୍ରହ୍ମ ତତ୍ତ୍ୱ ନୁହଁ ଏଇଟା ମାଇକ୍ ଏଇଟା ବ୍ରହ୍ମତତ୍ତ୍ୱ ନୁହଁ ଏଇଟା ଚେୟାର ଏଇଟା ବ୍ରହ୍ମତତ୍ତ୍ୱ ନୁହଁ ଏଇଟା ଷ୍ଟୁଲ ଏଇଟା ବ୍ରହ୍ମତତ୍ତ୍ୱ ନୁହଁ ଏହିପରି ଭାବରେ ଆମେ ବହୁତ ଗୁଡ଼ାଏ ମଧ୍ୟ ଯେତେ ପଦାର୍ଥ ଦେଖିବା ତାକୁ ଯେତେବେଳେ ଜାଣିବା ଚିନ୍ତା କରିବା ନା ଏଇଟା ବ୍ରହ୍ମତତ୍ତ୍ୱ ନୁହଁ କାହିଁକି ନା ଏ ଯେଉଁ ଭୂତ ତତ୍ତ୍ୱ ଛଅଟି ବିକାର ରହିଛି ସବୁ ଭୌତିକ ତତ୍ତ୍ୱ ସୃଷ୍ଟି ହେଉଛି କିଛି କାଳ ବୃଦ୍ଧି ହେଉଛି କିଛି କାଳ ସ୍ଥିତି ରହୁଛି କିଛି ବର୍ଷ ବିସ୍ତାର ହେଉଛି କ୍ଷୟ ହେଉଛି ଏବଂ ଅନ୍ତିମରେ ଦର୍ଶ ହୋଇଯାଉଛି ବିକାର ଛଅଟି ବିକାର ଯେକୌଣସି ଭୌତିକ ତତ୍ତ୍ୱ ଦେଖନ୍ତୁ ଆର ଛଅଟି ବିକାର ହେଉଛି କିନ୍ତୁ ବ୍ରହ୍ମ ଗୋଟେ ଏଭଳି ତତ୍ତ୍ୱ ଯେଉଁଠି ବିକାର ନାହିଁ ତେଣୁ ଏଇଭଳି ଭାବରେ ଆମେ ଯଦି ଚିନ୍ତା କରି ଚାଲିବା ନେତି ନେତି ମାର୍ଗ ବୋଲି କୁହାଯାଉ ସେଟା ଏଇଭଳି ଭାବରେ ଭଗବତ ଗୀତା ନାହିଁ ବ୍ରହ୍ମ ସଂହିତାରେ ବ୍ରହ୍ମା କହୁଛନ୍ତି ବନ୍ଧା କୋଡି ସଦବତ୍ ସଂପ୍ରମ୍ୟ ବାୟୋ ରଥା ମନସୋ ମୁନିପୁଙ୍ଗବାନ ସୌଭ୍ୟସ୍ଥିତ ପ୍ରବଦ୍ଧ ଶୂନ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦ କୋଟି କୋଟି ଚିନ୍ତା କଲେ ମଧ୍ୟ କୋଟି କୋଟି ପନ୍ଥା ବାହାର କଲେ ମଧ୍ୟ ପନ୍ଥା କୋଟି ଶତବର୍ଷ ସଂକ୍ରମଣ ଶହେ କୋଟି ବର୍ଷ ଧରିକି ଜଣେ ଯଦି ଚିନ୍ତା କରି ଚାଲିବ ପନ୍ଥା କୋଟି ଶତବର୍ଷ ବାୟୁର ନିପୁଙ୍ଗବାନ ଯେଉଁମାନେ ମନଶୀଳ ବ୍ୟକ୍ତି ତାଙ୍କ ଭିତରେ ଯେଉଁମାନେ ଶ୍ରେଷ୍ଠ ପୁଙ୍ଗବ ଯେଉଁମାନେ ଶ୍ରେଷ୍ଠ ମୁନି ମନଶୀଳ ବ୍ୟକ୍ତି ସେମାନେ ମନ ବା ବାୟୁ ବେଗରେ ମଧ୍ୟ ଚିନ୍ତା କରି ଚାଲିଲେ ମଧ୍ୟ ବାୟୁ ମୁନିପୁଙ୍ଗବାନ ଅଭିଚିନ୍ତ ତତ୍ତ୍ୱ ତଥାପି ଭଗବାନ ତାଙ୍କ ପାଇଁ ଅଭିଚିନ୍ତ ତତ୍ତ୍ୱ ହେଇଥିଲେ କାରଣ ଭଗବାନ ଆମର ଚିନ୍ତା ଶକ୍ତି ରହିଛି ଆମର ଚିନ୍ତା ଶକ୍ତି ଯେଉଁ ଲିମିଟ୍ ରହିଛି ଯଦି ଅନ୍ତିମ ସ୍ତରକୁ ଯାଇପାରିବ ତାହାର ଉର୍ଦ୍ଧ୍ୱ ହେଉଛି ଭଗବାନ ସେଥିପାଇଁ ଭଗବାନଙ୍କ ଗୋଟେ ନାମ ହେଉଛି ଅଦୌକ୍ଷଜ ଆମେ ଅକ୍ଷଜ ବା ଇନ୍ଦ୍ରିୟମାନଙ୍କ ଦ୍ୱାରା ଅକ୍ଷଜ କାରଣ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ତାହାର ଉର୍ଦ୍ଧ୍ୱ ହେଉଛନ୍ତି ଭଗବାନ ସେଥିପାଇଁ ଭଗବାନଙ୍କ ଗୋଟେ ନାମ ହେଉଛି ଅଦୌକ୍ଷଜ ତେଣୁ ଅଦକ୍ଷତକୁ କେବେ ଜାଣିବା ନା ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ ଅକ୍ଷତମାନଙ୍କ ଦ୍ୱାରା ଅଦକ୍ଷତକୁ ଜାଣିପାରିବା ନାହିଁ କିନ୍ତୁ ସେଇ ଅକ୍ଷତମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କ ସେବାରେ ସେଇ ଇନ୍ଦ୍ରିୟମାନଙ୍କୁ ଭଗବାନଙ୍କ ସେବାରେ ନିଯୁକ୍ତ କରିବା ତାହେଲେ ଭଗବାନ କୃପା କରି ନିଜକୁ ପ୍ରକାଶ କରିବେ ସେଥିପାଇଁ ଉପନିଷଦରେ କୁହାଯାଇଛି ଅଥ ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟମନ୍ତ୍ରୀ ସେବନ୍ତାଇ ଗୁହାର ସ୍ୱୟଂ ଏବଂ ସ୍ଫୁରତି ଅଲ ଭଗବାନଙ୍କ ନାମ ଶ୍ରୀକୃଷ୍ଣ ନାମ ରୂପ ଗୁଣ ଲୀଳା କରି ନ ଭାବେ ଗ୍ରାହ୍ୟମନ୍ତ୍ରୀ ଆମର ଭୌତିକ ଇନ୍ଦ୍ରମାନଙ୍କ ଦ୍ୱାରା ଜାଣିପାରିବା ନାହିଁ ଭଗବାନଙ୍କ କିନ୍ତୁ ସେଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ସେବକୁ କାହିଁ ଗୁହାର ସେଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କ ସେବାରେ ସେ ଇନ୍ଦ୍ରିୟମାନଙ୍କୁ ନିଯୁକ୍ତ କରିବା ଜିହ୍ୱା ଦୌ ବୋଲି କୁହାଯାଉଛି ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ଯେ ଦୁଇଟି କାର୍ଯ୍ୟ କରୁଛି ଜିହ୍ୱା କର୍ମେନ୍ଦ୍ରିୟ କାର୍ଯ୍ୟ କରୁଛି କଥା କହୁଛି ଜିହ୍ୱା ज्ञानेन्द्रिय कार्य करछि रसना प्राप्त होछि तेनो आमर जते इंद्रिय अछि दशटि इंद्रिय भितरे जीवा गोटे इंद्रिय दुई कार्य करछि कर्मेन्द्रिय कार्य करछि ज्ञानेन्द्रिय कार्य करछि तेनो प्रथमे आमे सेवा करिबा भगवान सेवा करिबा इंद्रिय मन द्वारा जीवा को प्रथम निमित्त करा जाउछि सेवक के जीवा दो एमे निमित्त करिबा भगवान प्रसाद खाइबा प्रसाद पाइबे जीवा रो सेवा ला भगवान रो सेवा करा पुणी भगवान का नाम उच्चारण करिबा हरे कृष्णा 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 हरे 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 राम 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 हरे हरे ऐ भगवान रो नाम उच्चारण करे ई जीवा रे भगवान कर भगवान रो सेवा ला जे अतरा भगवान रो सेवा ला तेरु सेवन के जीवा दो स्वयं बस पूर्ति अलग सेवा कर जाए भगवान जान कर दान हो भगवान विधि को प्रकाश करेंगे सिकुदा जी ब्रह्मा को तथा पिते देव पराम दुल द्वय प्रसाद निशान हुई तो ये वही भगवान अगर कृपा करेंगे प्रसाद प्रसाद के लिए भगवान कृपा भगवान की तरफ भगवान प्रसाद है सर्व दुखाना हानि नश्य पदायत है रसन्न चेतु से यासो बुद्धि पढ़ते प्रतिष्ठते भगवान प्रसाद जन प्राप्त हेले तांकर समस्त दुख से मुक्त हेले प्रसाद सब दुखना हानि रस्य पदायत एवं समस्त दुख दूर हो गेले से प्रसन्न चित्त हेले प्रसन्न चित्त से यासु बुद्धि करते प्रतिष्ठते तत तांकर बुद्धि स्थिर हो तेने अर्जुन पचार चले भगवान को भगवत गीता के द्वितीय अध्याय हे प्रभु स्थित प्रज्ञा का भाषा जमानर बुद्धि त प्रज्ञा स्थिर होई छी समानर किबै कथा सिद्ध प्रज्ञा का भाषा समाधि तसे केसो तकर समाधि किबै सिद्ध जी की प्रभास त समान कोन कथा कोनती सिद्ध जी की प्रभास त किम किम प्रजेत असे त किबै का असे माने कार्य करन ए गुटिय श्लोकर उत्तर रे भगवान दुई तृतीय अध्याय 55 वास्तवी ये 18 श्लोक पैसे गुटे श्लोक उत्तर रे 18 उत्तर दे छन का 18 श्लोक पैसे गुटे श्लोक पचास रे अर्जुन सीधा प्रज्ञा का भाषा समाहित तो सके सब सुतति की प्रभासित की मानसिक प्रजित की ये गुटे श्लोक पचास रे दुई अध्याय 14 श्लोक रे ताकि बुझिया पई भगवान को 18 श्लोक पय पड़े जो मानो बुद्धि उन्नत स्तर अच्छे ताको से जानी आसे मान विषय तेणु भगवान के दशम अध्याय भगवान कहती जे जो मैंने एक बड़ी भाव में मोर सहित युक्त होती तेसा सतत युक्तान भगता प्रतिकूल भगम ददामी बुद्धि जो भगम येन मां प्रजाति ते जो मैंने एक बड़ी भाव में भगवान सदा युक्त ही रहती सतत युक्तान भगता प्रतिकूल भगम भगवान प्रतिकूल भगम भगवान कहती तेणु भगवान ने बुद्धि प्रदान करा ददामी बुद्धि योगम का हमर जो इंद्रियमान अछंती इंद्रियमान भीतर बुद्धि होची सर्वश्रेष्ठ भगवत गीता 13 अध्याय भगवान कहिसथि 3 अध्याय रे इंद्रियाणि परान्याहुर इंद्रियेभ्यो परानाम मनसस्तु पराबुद्धि जो बुद्धि परवस्तु स हमर जो जड़ शरीर रहिछि सेमान करु ए जड़ शरीर तो इंद्रिय माने उन्नतर इंद्रियाणि परान्याहुर इंद्रियेभ्यो परम मन इंद्रियमान भीतरे श्रेष्ठ होची मन जो कहल मन होची समस्त इंद्रियमान पर आला इंद्रियाणि प्राण्याहो इंद्रियेभ्यो परम मन मनसस्तु परा बुद्धि मन तो आहुरी उन्नत होची बुद्धि एवं बुद्धि तो आहुरी उन्नत होची अहंकार तो ज्ञान तत्व आम बुद्धि माध्यम जानवा तेरु बुद्धि हूँ आम इंद्रियमान श्रेष्ठ श्रेष्ठ तत्व तेने भगवद गीत भगवान कहले एवं बुद्धिया पर एवं बुद्धे परम बुद्धिया संस्थव्या परमात्मना जहि शत्रु मांगाओ काम रूप दर्शन तीन अध्याय अर्जुन मध्य से एक प्रश्न पचारे ये अतः केन प्रयुक्त एवं पापम चलति पुरुष अनिच्छन वासना बढ़ाती को ज्ञान नियोजित भगवान जो पहले ये इंद्रिय से इंद्र साथ के राग दोष प्रवर्तित हो दर्वण वसनावचित हो यह से प्रकट हो जो माने इंद्रिय मानव द्वारा ଇନ୍ଦ୍ର କୁ ଚେଷ୍ଟା କରୁଛନ୍ତି ନିଜ ନିୟନ୍ତ୍ରଣ କରିବା ପାଇଁ କିନ୍ତୁ କରିପାରୁନାହାନ୍ତି। କାହିଁକି ନା ରାଗ ଦୋଷ ବ୍ୟବସ୍ଥିତ, କେଉଁଟାକୁ ଆମର ଆସକ୍ତି ରହିଛି, କେଉଁଟାକୁ ତମେ ଘୃଣା ରହିଛି। ଇନ୍ଦ୍ରିୟ ଆର୍ଥ ରାଗ ଦୋଷ ବ୍ୟବସ୍ଥିତ ତୈଳ ପ୍ରଶ୍ନ ସେମାନଙ୍କ ନିଜ ଅଧୀନରେ କରିପାରୁନାହାନ୍ତି ସେମାନେ। ତେଣୁ ଅର୍ଜୁନ ପ୍ରଶ୍ନ ପଚାରିଲେ ଭଗବତ ପ୍ରଭୁ, କାହିଁକି ଅଥ କେ ନାମ ପ୍ରଯୁକ୍ତ ପାପ ଚଳିତ ପୁରୁଷ ଅନିଚ୍ଛନ୍ଦ ବଳାଧିପ ନିୟୋଜିତ, କାହିଁକି ଲୋକମାନେ ଏଇ ଭଳି ପାପ କାର୍ଯ୍ୟ କରୁଛନ୍ତି ଯଦିଓ ସେମାନେ ଚାହୁଁନାହାନ୍ତି, କିନ୍ତୁ ତଥାପି ଆମେ ଜବରଦସ୍ତି ସେ କାର୍ଯ୍ୟ ନିୟୋଜିତ କରୁଛୁ। ତେଣୁ ଏ ଶ୍ଳୋକ ଏହି ପ୍ରଶ୍ନରେ ମଧ୍ୟ ଭଗବାନ କେତୋଟି ଶ୍ଳୋକ ପାଇକି ତାକୁ ଉତ୍ତର ଦେଇଛନ୍ତି। ତେଣୁ ଅର୍ଜୁନରେ କହିଲେ ଯେ ଏହଂ ବୁଦ୍ଧ୍ୟା କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ ମହାସନ ମହାପାତ୍ମା ବିଧି ଏନମି, ଏ ରଜଗୁଣ ସବୁ ଆସୁଛି, ରଜଗୁଣ ଦ୍ୱାରା ଏସବୁ ହେଉଛି। ତେଣୁ ଏହି ଭଳିଆ ବୁଝେଇକିରି ଆମେ କହିଲେ ଅର୍ଜୁନ ଶ୍ଳୋକରେ ଭଗବାନ କହିଲେ ଏବଂ ବୁଦ୍ଧିଆ ଏବଂ ବୁଦ୍ଧି ପରମ ବୁଦ୍ଧୁଆ। ତେଣୁ ଏଇ ଯେଉଁ ଆମର ବୁଦ୍ଧି ରହିଛି, ଏ ବୁଦ୍ଧିକୁ ଯେତେବେଳେ ଆମେ ଭଗବାନ ସହିତ ଯୁକ୍ତ କରିବା, ଭଗବାନ ସମସ୍ତ ବୁଦ୍ଧି ରହିଛି, ଭଗବାନ ସମସ୍ତ ଜ୍ଞାନ ଆମକୁ ଦେଉଛନ୍ତି। ତେଣୁ ଆମର ବୁଦ୍ଧିକୁ ଯଦି ଭଗବାନ ପାଖରେ ଲଗେଇବା ଏବଂ ବୁଦ୍ଧି ପରମ ବୁଦ୍ଧୁଆ ଷଷ୍ଠ ବିହାର ମହାପ୍ରଣା, ତାହେଲେ ଆମେ ଆମ ମନକୁ ନିଜ ଅଧୀନରେ ରଖିପାରିବା ସନ୍ତ ବିହାର ମହାପ୍ରଣା। ତେଣୁ ଏହିଭଳି ଭାବରେ ଜହି ଶତ୍ରୁ ମହାଭାବ କାମ ରୂପ ବିଗ୍ରହ ସଦମ, ଯେଉଁ କାମ କ୍ରୋଧ ଲୋଭ ରହିଛି ଏମାନେ ହେଉଛନ୍ତି ଆମର ଶତ୍ରୁ। କିନ୍ତୁ ସାଧାରଣତଃ ଲୋକମାନେ ସେହି କାମ କ୍ରୋଧ ଲୋଭକୁ ପୂରଣ କରିବା ପାଇଁ ତାଙ୍କ ଜୀବନ ବିତି ଯାଉଛି, ସେମାନେ ହେଉଛନ୍ତି ଏମାନେ ଆମେ ହେଉଛି ନିଜକୁ ତାଙ୍କ ସହିତ ଆଇଡେଣ୍ଟିଫାଇ କରୁଛନ୍ତି। ସେମାନେ ଜାଣିପାରୁନାହାନ୍ତି ଇଏ ହେଉଛି ଆମର ଶତ୍ରୁ, ଏଟା ଜାଣିପାରୁନାହାନ୍ତି। ଆରେ ମୁଁ ଗୋପାଳପୁର ଯାଇଥିଲି ଗୋଟେ ସେ ନାଭି ନାବାଲ ପ୍ଲେସ୍ ଗୋଟେ ରହିଛି, ତେଣୁ ସେଠି ଗୋଟେ ରାଧାକୃଷ୍ଣ ମନ୍ଦିର ଅଛି। ରାଧାକୃଷ୍ଣ ମନ୍ଦିରରେ ପୂଜା ଜଣେ ଅଛନ୍ତି, ସେ ମିଲିଟାରୀ ତାଙ୍କର ବହୁତ ବିଶେଷ ଧରା ପାଉଛନ୍ତି, ମଧ୍ୟ କେବଳ ପୂଜା କରୁଛନ୍ତି। ତେଣୁ ମୁଁ ଯେତେବେଳେ ଦର୍ଶନ କରି ରାଧାକୃଷ୍ଣଙ୍କର ସେ ଶିବ ମନ୍ଦିର ମଧ୍ୟ ଅଛି, ଆମେ ଦେବଦେବୀ ମନ୍ଦିର ମଧ୍ୟ ଅଛି, ମୁଁ ତାଙ୍କୁ କହିଲି ଯେ ଆମେ କିଛି ରାଧାକୃଷ୍ଣ କଥା କିଛି କହିବୁ ତୁମକୁ ଟିକେ ଅନ୍ୟ କରିଦିଅନ୍ତି। ମୁଁ ସେ କହିଲେ ଯେ ଆପଣ କହିବେ ଠିକ୍ ଅଛି, କିନ୍ତୁ କ'ଣ କହିବେ ମୋତେ ଆଗ କହିବେ, କାରଣ ଏଇଟା ହେଉଛି ମିଲିଟାରୀ ଜାଗା, ଏଠି ଯାହା କହିଲେ ହେବନି, ସବୁ ବିଭିନ୍ନ ରେଷ୍ଟ୍ରିକ୍ସନ୍ ଅଛି। ଠିକ୍ ଅଛି, ତାପରେ ମୁଁ ଫେରି ଆସିକି ଚିନ୍ତା କଲି ଯେ ଭଗବାନ ତ କହିଛନ୍ତି ଏ ଯେଉଁ ମିଲିଟାରୀ ଡ୍ରେସ୍ ରହିଛି ଏମାନେ ଶତ୍ରୁ ଉପରେ କେମିତି ଆଟାକ୍ କରିବେ, ଆଗ କାର୍ଯ୍ୟ ହେଉଛି ଶତ୍ରୁକୁ ଠଉରେଇବା, କେଉଁଠି ଶତ୍ରୁ ରହିଛନ୍ତି ତାକୁ କେମିତି ଆମେ କଣ୍ଠ୍ୟ ଦେବା ତାଙ୍କ ସହିତ ରଜଗୁଣ ସମୁଦ୍ର ମହାସନ ମହାପାତ୍ମା ବିଧି ଏମାନେ ହଉଛନ୍ତି ତମ ଶତ୍ରୁ, ତମେ ଖୋଜୁଛ ଶତ୍ରୁ କୋଉଠି ଅଛି, କିନ୍ତୁ ଶତ୍ରୁ ତମ ଭିତରେ କାମ କ୍ରୋଧ ଇତ୍ୟାଦି ଏମାନେ ହେଉଛନ୍ତି ତମର ଶତ୍ରୁ। କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ ମହାସନ ମହାପାତ୍ମା ବିଧି ଏମି କହିଲା। ଲୋକମାନେ ଜାଣିପାରୁନାହାନ୍ତି କାହିଁକି ନା ଦୁନେ ନାମ୍ରିୟତେ ବର୍ଣ୍ଣି ଯଥା ବର୍ଷ ମଣି ନାଥ ଯଥୋର୍ଭେ ନା ମୃତ ଗର୍ଭ ତଥା ତେନେ ତମ ଆବୃତ, ଆମେ ତ ଆବୃତ ହେଇକି ରହିଛେ, ଆମେ କେମିତି ଜାଣିବା ଏମାନେ ମୋର ଶତ୍ରୁ ବୋଲି। ଆମର ବୁଦ୍ଧିଟା ଯେମିତି ଅଗ୍ନି ଧୂଆଁ ଦ୍ୱାରା ଆବୃତ ହେଇକି ରହିଥାଏ, ଦୁର୍ଘନ ଆବୃତ ବନି ଯଥା ବର୍ଷ ବଢେ ନାଚ ମିରର ବା ଆଇନାରେ ଯଦି ମହିଳା ବଢ଼ିଗଲା ତାହେଲେ ସେଟା ଆବୃତ ହେଇକି ରହିଲା, ତାର ଆମେ ତାକୁ ଆମ ଦେଖିବାନି, ମୁଁ ଦେଖାଯିବନି। ଏବଂ ଯଥ ନୁହେନା ମୃତ ଗର୍ଭ, ଗର୍ଭରେ ଯେମିତି ସନ୍ତାନ ରହିଥାଏ ସେହିଭଳି ଭାବରେ ଆମର ବୁଦ୍ଧି ଆବୃତ ହେଇକି ରହିଛି, ତିନି ପ୍ରକାର ଆବୃତ ହେଇକି ରହିଛି, ସତ୍ୟ ରଜ କମେଇକି ଗୁଣା ପ୍ରକୃତି ସମ୍ଭବା ନିବନ୍ଧି ମହାମ ଦେଇ ଦେଇଥାଉ, ତିନି ପ୍ରକାର ଆମେ ଆବୃତ ହେଇକି ରହିଛୁ, ସତ୍ୟ ରଜ କମ ତିନି ଗୁଣରେ ଆବୃତ ହେଇକି ରହିଛୁ। ତେଣୁ ଆମେ ଜାଣିପାରୁନେ ଆମେ ସତ୍ୟ କିଏ, ତେଣୁ କହିଲି ତାକୁ ସେ ଆରାଧ କଲେ। ପ୍ରତିଦିନ ମୁଁ ସେଠି ସନ୍ଧ୍ୟାବେଳେ ତାଙ୍କର ମନ୍ଦିରରେ ସବୁ ଆସନ୍ତି, ତାଙ୍କର ସବୁ ଲୋକମାନେ ଅଛନ୍ତି ଲୋକମାନେ ଜଣ ସବୁ ଆସନ୍ତି ସନ୍ଧ୍ୟାବେଳେ ଏବଂ ପ୍ରତିଦିନ କିଛି କିଛି କଥା ହୁଏ ଭଗବାନଙ୍କ ବିଷୟରେ ଭଗବାନ। ତେଣୁ ଏହିଭଳି ଭାବରେ ଭଗବତ ତତ୍ତ୍ୱ ଜାଣିବା ପାଇଁ ଭଗବତ ଗୀତା ତୃତୀୟ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ଭଗବାନ କହୁଛନ୍ତି ଏବଂ ବୁଦ୍ଧି ପରମ ବୁଦ୍ଧିଆ ଶ୍ରେଷ୍ଠ ବୁଦ୍ଧି ହେଉଛି ଭଗବାନଙ୍କ ପାଇଁ ବୁଦ୍ଧି ପ୍ରାପ୍ତ ହେଉଛେ। ତେଣୁ ଆମେ ବୁଦ୍ଧି ଯଦି ଆମେ ଭଗବାନ ପାଖରେ ଲଗେଇବା ଏବଂ ବୁଦ୍ଧି ପରମ ବୁଦ୍ଧିଆ ସଂସ୍କୃତି ମହାତ୍ମା ତାହେଲେ ଆମେ ଆମ ମନକୁ ନିଜର ଅଧୀନରେ ରଖିବା ପାଇଁ ସମର୍ଥ ହେଇପାରିବା ଏବଂ ଜହି ଶତ୍ରୁ ମହାଭାବ ସେତେବେଳେ ଆମେ ଏଇ ଶତ୍ରୁକୁ ଆମେ ବିଦାରଣ କରିପାରିବା ଜହିକୁ ହତ୍ୟା କରିପାରିବା। ସେଥିରେ ଭଗବାନ ଅର୍ଜୁନ କହୁଛନ୍ତି ମହାଭାବ ମହାଭାବ କହିଲେ ତୁମର ଶକ୍ତି ରହିଛି ଖାଲି ଏକ୍ସଟର୍ନାଲ ଏନର୍ଜି ଥିଲେ ହେବନି ଇଣ୍ଟରନାଲ ଏନର୍ଜି ଦରକାର ଖାଲି ବହିଶକ୍ତି ଅନ୍ତଃଶକ୍ତି ଦରକାର ତମେ ମହାଭାବ ତମେ ଦମନ କରିପାରିବ କାରଣ ତମେ ମୋର ତମ ବୁଦ୍ଧିକୁ ମୋ ପାଖରେ ଲଗେଇଛି। ସେଥିପାଇଁ ମହାଭାବ ଶବ୍ଦ କହିଛନ୍ତି ଭଗବାନ ହେଉଛନ୍ତି ମହାଭାବ କିନ୍ତୁ ମହାଭାବ ନିଜେ ଭଗବାନ ଅର୍ଜୁନ କହୁଛନ୍ତି ତମେ ମହାଭାବ ଜୟ ଶତ୍ରୁ ମହାଭାବ କାମ ରୂପ ଦୁରାସନ କିଏ ଶତ୍ରୁ ନା ଏଇ କାମ ଏ ଯେଉଁ କାମ କ୍ରୋଧ ଲୋକ ରହିଛନ୍ତି ଏମାନେ ହେଉଛନ୍ତି ତମ ଶତ୍ରୁ। ତେଣୁ ଏଇଭଳି ଭାବରେ ଯେଉଁମାନେ ଭଗବାନ ପ୍ରସାଦ ସର୍ବ ଦୁଃଖ ନା ହାନି ଦର୍ଶ ପ୍ରଜାପତି ପ୍ରସନ୍ନ ଚେତ ଶୋଇ ଆସୁ ବୁଦ୍ଧି ପ୍ରତ୍ୟେକ ଭଗବାନ ପ୍ରସାଦ ଯଦି ଆମେ ପ୍ରାପ୍ତ ହେବା ତାହେଲେ ଆମର ସମସ୍ତ ଦୁଃଖ ଦୂର ହେବ ଏବଂ ଦୁଃଖ ଦୂର ହେଲେ ଆମେ ପ୍ରସନ୍ନ ଚେତ ହେବା ପ୍ରସନ୍ନ ଚେତ ହେଲେ ଆମର ବୁଦ୍ଧି ସ୍ଥିର ହେବ ଏବଂ ପ୍ରସନ୍ନ ମନୁଷ ଭଗବତ ମୁକ୍ତି ଯୋଗତ ଭଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଂଘର୍ଷ ଯାହାକି ଭଗବତ ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସାଇ ମଧ୍ୟ ସେବା କରୁଛନ୍ତି। ଯଦି ଆମେ ପ୍ରତିଦିନ ଭାଗବତ ସେବା କରିବା ଶାସ୍ତ୍ର ଅଧ୍ୟୟନ କରିବା ଏବଂ ଗୁରୁଙ୍କର ସେବା କରିବା ନିତ୍ୟମ ଭାଗବତ ସେବା ତାହେଲେ ଆମର ଯେଉଁ ଅନର୍ଥ ରହିଛି ସେସବୁ ଅନର୍ଥ ଦୂର ହେବ। ନିତ୍ୟମ ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭକ୍ତି ରହିଛି ତାହେଲେ ଆମେ ଭଗବାନ ପାଖରେ ଭକ୍ତି ଆସିବ। ତେଣୁ ନିଷ୍ଠା ନିଷ୍ଠା ସ୍ୱରୂପ ଆମେ ଆସିବା ନୈଷ୍ଠିକ ନିଷ୍ଠା ସ୍ୱରୂପ ଆସିବା ନିଷ୍ଠା ସ୍ୱରୂପ ଆସିଲେ କ'ଣ ହବ ନା ତଦା ରଜସ୍ତମ ଭାବ କାମ ଲୋଭାବ ଦୟାସତେ ଚେତ ଏତି ଅନାବିଧମ ସ୍ଥିତମ ଶକ୍ତି ବୁଝିଛନ୍ତି। ତେଣୁ ଆମର ଯେଉଁ ରଜଗୁଣ ତମଗୁଣର ପ୍ରାଧାନ୍ୟ ରହିଛି ସେସବୁ ଆମେ ମୁକ୍ତ ହେବା ଉନ୍ନତ ସ୍ୱରୂପ ଯିବା ସତ୍ୟଗୁଣ ସ୍ତରକୁ ଆସିବା। ତେଣୁ ଏହି ସତ୍ୟଗୁଣକୁ ଆସିଲେ ଜଣେ ପ୍ରସନ୍ନ ହେଇପାରିବ ତେଣୁ ଏବଂ ପ୍ରସନ୍ନ ମାନସ ଭଗବତ ଭକ୍ତି ଜଗତ ଭଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଂଘର୍ଷ ଯାଆନ୍ତି। ଏହି ସତ୍ୟଗୁଣକୁ ଆସିଲେ ସେ ଭଗବାନ ତତ୍ତ୍ୱ ବୁଝିବା ପାଇଁ ସକ୍ଷମ ହେଇପାରିବ ତେଣୁ ଏ ଭଗବାନ କୃପା ମାଧ୍ୟମରେ ଏସବୁ ହେଇପାରିବ ଭଗବାନ ତତ୍ତ୍ୱକୁ ଆମେ ଜାଣିପାରିବା ଥିଲେ ପଣ୍ଡିତ ଥିଲେ ବହୁତ ବୁଦ୍ଧିମାନ ବ୍ୟକ୍ତି ସନ୍ନ୍ୟାସ ମାନଙ୍କୁ ଜ୍ଞାନ ଦେଉଥିଲେ ଶିକ୍ଷା ଦେଉଥିଲେ କାରଣ ସେ ସମୟରେ ନ୍ୟାୟଶାସ୍ତ୍ର ପଢ଼ିବା ପାଇଁ ଯାଉଥିଲେ ଲୋକମାନେ କୋଉଠିକି କାଶୀକି ଯାଉଥିଲେ ବାରଣାସୀ ଯାଉଥିଲେ କାରଣ ଏ ପାଖରେ କିଏ ନଥିଲେ ଆଉ ନ୍ୟାୟଶାସ୍ତ୍ରରେ କିଏ ନଥିଲେ କିନ୍ତୁ ଇଏ ଯେଉଁ ଯାଇଥିଲେ ମହାପ୍ରଭୁ ଭଟ୍ଟାଚାର୍ଯ୍ୟ ତାଙ୍କ ପାଖରୁ ଯେଉଁ ଶୁଣିଲେ ତାଙ୍କ ଗୁରୁଙ୍କ ପାଖରୁ ଶୁଣିଲେ ସବୁ ଜ୍ଞାନ ସେ ମନେ ରଖିଲେ କାରଣ ସେ ହେଉଛନ୍ତି କ'ଣ ଗୁରୁଦେବ ବୁଦ୍ଧମାନଙ୍କର ହଁ ବୃହସ୍ପତିଙ୍କର ଅବତାର ତେଣୁ ସେ ସନ୍ନ୍ୟାସୀମାନଙ୍କୁ ମଧ୍ୟ ଶିକ୍ଷା ଦେଉଥିଲେ ମହାପ୍ରଭୁ ଯାଇଥିଲେ ତାଙ୍କୁ ବ୍ରହ୍ମସୂତ୍ର ଶିକ୍ଷା ଦେଉଥିଲେ ସାତ ଦିନ ଧରି ଶିକ୍ଷା ଦେଲେ ସେଇ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଯେତେବେଳେ ମହାପ୍ରଭୁ ଆସିଲେ ପନ୍ଦରଶହ ଦଶ ମସିହାରେ ମହାପ୍ରଭୁ ସନ୍ନ୍ୟାସ ନେଲେ ସନ୍ନ୍ୟାସ ନେଇକି ଆସିଲେ ବହୁତ ଯାହା ରହିଛି ଆମକୁ ସମୟ ହେଇଯାଇଛି ଆମେ ସଂକ୍ଷେପରେ ପାଇବା ଯେ ମହାପ୍ରଭୁ ଦେଖିକି ମଧ୍ୟ ସେ ଜାଣିପାରୁନାହାନ୍ତି ସେ କହୁଛନ୍ତି ଭଗବାନ ତ ନୁହନ୍ତି ନା କେମିତି ନୁହନ୍ତି ନା କଳିକାଳରେ ଭଗବାନଙ୍କୁ ଆସିବେ ଭଗବାନଙ୍କୁ ତ୍ରିଯୁଗ କୁହାଯାଉଛି ଭଗବାନ ତିନି ଯୁଗରେ ଆସନ୍ତି କଳି ଯୁଗରେ ଭଗବାନ ଆସନ୍ତି ନାହିଁ ତେବେ ତ୍ରିଯୁଗ ପାଇଁ ଭଗବାନ କୁହାଯାଇଛି ତେଣୁ ତାଙ୍କର ଭିଣେଇ କିଏ ଗୋପୀନାଥ ଆଚାର୍ଯ୍ୟ ଏବଂ ସାର୍ବଭୌମାଚାର୍ଯ୍ୟ ତାଙ୍କ ଭିତରେ ଚାଲିଛି ଆଲୋଚନା ଚାଲିଛି ଯେତେ ଗୋପୀନାଥ ଆଚାର୍ଯ୍ୟ ବୁଝେଇଲେ ମଧ୍ୟ ସାଧାରଣ ମୋଟା ଯଦି ବୁଝିପାରୁନାହାନ୍ତି ଭଗବାନ ତେଣୁ ଅନ୍ତିମରେ ସେ ଏହି ଶ୍ଳୋକଟି କହିଲେ ଯେ ଭଗବାନଙ୍କ କୃପା ଯଦି ପ୍ରାପ୍ତ ହେବ ତାହେଲେ ଭଗବାନଙ୍କୁ ଜାଣିପାରିବେ, ନହେଲେ ଭଗବାନଙ୍କୁ ଜାଣିପାରିବେ ନାହିଁ। ଏତେ ଜ୍ଞାନ ଥାଉ ତୁମେ ଜାଣିପାରିବେ ନା ଭଗବାନ, ନା ତମେ କ'ଣ ଭଗବାନ ଜାଣିଛ ନା ଏ କୃପା ପ୍ରାପ୍ତ ହେଇଛି ଭଗବାନ ଜାଣିଛ, ସେତେ ମାତ୍ର ଭଗବାନ ସେଟା ମୁଁ ଜାଣିଛି, ସେ ଯେତେବେଳେ ତୁମକୁ କୃପା କରିବେ ସେତେବେଳେ ତୁମେ ଜାଣିବ ସେ ଭଗବାନ। ତେଣୁ ଗୋଟେ ଦିନ ମହାପ୍ରଭୁ ଆସିଲେ ମନ୍ଦିର ଦର୍ଶନ କରି ଆସିଲେ, ଭୁଲ ଭୁଲ ଆସି ପହଞ୍ଚନ୍ତି ସର୍ବମ ଭଟ୍ଟାଚାର୍ଯ୍ୟ, କିନ୍ତୁ ତାଙ୍କ ନିଦ୍ରା ଭଗବାନଙ୍କ ସ୍ଥାନ ଡେରି ହେଇଯାଇଛି, ତେଣୁ କବାଟ ଯେତେବେଳେ ନ କଲେ ଭଗବାନ କବାଟ ମୁଣ୍ଡ କଲେ ସର୍ବମ ଭଟ୍ଟାଚାର୍ଯ୍ୟ କବାଟ ଖୋଲିଦେଲେ, ମହାପ୍ରଭୁ ସାଙ୍ଗେ ସାଙ୍ଗେ ଦେଇଦେଲେ ମହାପ୍ରସାଦ ଜଗନ୍ନାଥ ମହାପ୍ରସାଦ। ସେ ସ୍ନାନ ଇତ୍ୟାଦି କରିନାହାନ୍ତି, ସ୍ନାନ ସହିତ କରିନାହାନ୍ତି, କିନ୍ତୁ ତଥାପି ସେ ମହାପ୍ରସାଦ ଧରିକି ସେବନ କଲେ ମନନ କଲେ। ଗୋଟେ ଶ୍ଳୋକ କହିଲେ ପ୍ରାପ୍ତି ମାତ୍ର ଭକ୍ତି ଶୁଷ୍କମ ପର୍ଯ୍ୟଶିତମ ବା ନିତମ ବା ଗୃହଦେଶିତ ପ୍ରସାଦ ପ୍ରାପ୍ତି ମାତ୍ର ମାତ୍ର କାଳ ବିଚାରଣ, କୌଣସି କାଳ ବିଚାର କରିବାର ନାହିଁ। ସେତେବେଳେ ଏକଥା କହିକିରି ସେ ପ୍ରସାଦକୁ ସେବନ କରେ, ମହାପ୍ରଭୁ ଆଲିଙ୍ଗନ କରେ, କହିଲେ ଆଜି ତମେ ଭଗବାନ କୃପା ଦର୍ଶନ କହିବ, ଭଗବାନଙ୍କର ଷଡ଼ଭୁଜ ରୂପ ଦର୍ଶନ କରେ, ମହାପ୍ରଭୁ ତାଙ୍କ ଷଡ଼ଭୁଜ ରୂପ ଦେଖିଛନ୍ତି, ତେଣୁ ସେ ଭଗବାନ ବିଷୟରେ ଜାଣିଲେ ସତ ବୈରାଗ୍ୟ ସତ ରଚନା କରିଛନ୍ତି। ସେ ସର୍ବ ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷା ତମେଘମ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀରଧାରୀ କୃପା ଦୀର୍ଘ ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଜୟ ଗୋପାଳ।